କଳାମୁହକୁ ଭୁଲି ପାରୁନି ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି ତୋ କଳାମୁହକୁ ଭୁଲି ପାରୁନି ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି ତୋ ବନ୍ଧୁ ବୋଲି ମାତେ ଗଣି ଦେ ତୋ ଦାସ ପଣେ ମାତେ କିଣି ଦେ ତୋ ଶରଧା ବାଲିରେ ଗଡ଼େଇ ଦେ ତୋ ନରେନ୍ଦ୍ର ଜନରେ ବୁଡ଼େଇ ଦେ ତୋ ନନ୍ଦୀ ଘୋଷରେ ଚଢ଼େଇ ଦେ କୈବଲ୍ୟ ପସରା ବଢ଼େଇ ଦେ ତୋ କଳା ମୁହକୁ ଭୁଲି ପାରୁନି ଅମଡ଼ା ବାଟର ଅଜଣା ବାଟୋଇ ଆଜି ମୁଁ ପଡ଼ିଛି ଥକି ଜୀବନ ମରୁରେ ମିଳିଯାଏ ଜଳ ଦେଖିଦେଲେ ଚକାଖି ଓ ତତେ ଦେଖିଦେଲେ ତୋର ହୋଇଯାଏ ମିଛ ମାୟାର ହେ ସଂସାର ପ୍ରଶ୍ନ ଆଗରୁ ଉତ୍ତର ମିଳିବ ଛୁଇଁଦେଲେ ସିଂହ ଦ୍ୱାର ତୋ କରୁଣାର ରେଣୁ ବୋଳି ଦେ ତୋ କୃପାର କଳାସି ଢାଳି ଦେ ତୋ ଶରଧା ବାଲିରେ ଗଡ଼େଇ ଦେ ତୋ ନରେନ୍ଦ୍ର ଜନରେ ବୁଡ଼େଇ ଦେ ତୋ ନନ୍ଦୀ ଘୋଷରେ ଚଢ଼େଇ ଦେ କୈବଲ୍ୟ ପସରା ବଢ଼େଇ ଦେ ତୋ କଳା ମୁହକୁ ଭୁଲି ପାରୁନି ଜର ବୋଲି ମୁଁ ଜଣକୁ ତ ଜାଣେ ତୁ ଏକା ସବୁ ମୋର ଘର ମୋର ବଡ଼ ଦାଣ୍ଡକୁ ଭାବିଛି ସେ ଯ ମୋର ସର୍ବଦ୍ୱାର ଝାଉଁଳା ଆଖିରେ ନିଦ ଆସିଗଲେ ଦିଶି ଯାଏ କଳା ମୁହଁ ଝରେଇ ଦେ ତୋ ଚକା ନୟନରୁ ମୋ ପାଇ ଦେ ତୋ ପାଲୁହଁ ମୋ ତୁଣ୍ଡରେ ନିର୍ବାଲ୍ୟ ଆଣି ଦେ ତୁ ମୋ କତି ମୁରୁ ଜବୁଡ଼ି ଦେ ଛଡ଼ା ତୁଳସୀ କୁଢ଼ି ଦେ ତୋ ପତିତ ପାବନ ଘୋଡ଼େଇ ଦେ ତୋ ନନ୍ଦୀ ଘୋଷୁ କାଠ ବଢ଼େଇ ଦେ ମୋ ପାପ କଳସ ବାଡ଼େଇ ଦେ ତୋ କଳା ମୁହକୁ ଭୁଲି ପାରୁନି ସେ ଲାଗି ଶ୍ରୀକ୍ଷେତ୍ର ଆଣିଛୁ ଟାଣି ତୋ ବନ୍ଧୁ ବୋଲି ମୋତେ ଗଣି ଦେ ତୋ ଦାସ ପଣେ ମୋତେ କିଣି ଦେ ତୋ ଶରଧା ବାଲିରେ ଗଡ଼େଇ ଦେ ତୋ नरेन्द्र जड़ारे बुड़े दे तो नंदी घोषारे चढ़े दे कैवल्य पसारा बढ़े दे तो कड़ा मुहा को भूली पारुनी से लगी श्रीक्षेत्र आणी छुटाणी।